ନମସ୍କାର, ମୁଁ ସାଗରିକା ପରିଡ଼ା, 38 ନମ୍ବର ୱାର୍ଡର ବିନାତ ବସ୍ତିର ଜଣେ କିଶୋରୀ ବାଳିକା। ମୁଁ କହିବାକୁ ଚାହୁଁଛି ଯେ ଆମର ଏଠି ପିରିୟଡ୍ ସମୟରେ ଆମକୁ ବହୁତ ସାରା ଅସୁବିଧା ହେଉଛି, ଯେହେତୁ ଆମର ଦୂର ଅଛି, ଟଏଲେଟ୍ ବହୁତ ଦୂରରେ ଅଛି ଆମ ଘରଠୁ, ତ ଆମକୁ ବାହାରକୁ ଯାଇକି ଚେଞ୍ଜ କରିବାକୁ ବି ପ୍ରୋବ୍ଲେମ୍ ହେଉଛି, ଗାଧେଇଲା ସମୟରେ ବି ପ୍ରୋବ୍ଲେମ୍ ହେଉଛି, ତାପରେ ନଳା ବେଳେ ବେଳେ ଚୋକ୍ ହେଇଯିବା ଯୋଗୁଁ ଆମକୁ ବି ପ୍ରୋବ୍ଲେମ୍ ହେଉଛି, ବହୁତ ସାରା ଜଳରୁ ଯୋଉ ଇନଫେକ୍ସନ୍ ହୁଏ ତ ସେଇ ଇନଫେକ୍ସନ୍ ବି ହେଉଛି, ତ ଆମ ଜାଗାରେ କୋଉ ପ୍ରେଗନେଣ୍ଟ ଲେଡି ବି ଯଦି ଥିବ ତ ତାକୁ ବି ଅସୁବିଧା, ତାଙ୍କ ମାନଙ୍କୁ ବି ଅସୁବିଧା ହବ, ତ ମୁଁ ଚାହୁଁଛି କେମିତି ଅସୁବିଧା ନ ହଉ, ତ ଏଇ ଉପରେ କିଛି ଷ୍ଟେପ୍ ନିଆଯାଉ ସେତିକି କହିକି। ଆମେ ପ୍ୟାଡ୍କୁ ସବୁ ଗୋଟେ ଜାଗାରେ ଷ୍ଟୋର୍ କରି ରଖୁଛୁ, ତାପରେ ସଫେଇ ଗାଡି ଆସିଲେ ଆମେ ସଫେଇ ଗାଡିକୁ ଦେଇ ଦଉଛୁ, ସେତିକି କହିକି ନମସ୍କାର।